ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
रे बेसहारा होई छोट पट भूए अंतर ए माया संसारे बेसहारा होई छोट पट भूए अंतर निराश्रित आजी नहीं मो आश्रय हुए मोर प्राण थय भोगीबी प्रभु मो दुख केते काल भोगीबी प्रभु मो दुख केते काल तोली धर जीवन मोर सहाय मोर आहे मो दया सागर सहाय।
प्रिय श्रोता, आमे आशा करुछु जे आमर कार्यक्रम आपण मानंकु पसंद लागुथिबो। आपणकर मतामत जणाइबा पई आमर एही ठिकणारे जोगाजोग करंतु। आम ठिकणा आडभेन्टिस्ट मीडिया सेन्टर, एसडीए मिशन कंपाउंड, सलिशपुरी पार्क, पुणे 411037, महाराष्ट्र।
कोरोना भाइरस एवं विषाद भाग 2। नमस्कार प्रिय श्रोता, से ही सर्वशक्ति सर्वज्ञानी प्रेमर सागर दयामय अंतर्जमी अनुग्रह पितांक मधुर नाम रे मु पास्टर पूर्ण चंद्र आउ थरे आपण मानंकु ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ମନୋକାମନା ସେ ପୂର୍ଣ୍ଣ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ବିଶେଷ ଭାବରେ କରୋନା ଭାଇରସ ମହାମାରୀ ଯାହା ବର୍ତ୍ତମାନ ଏହି ପୃଥିବୀକୁ ଆପଣା ପ୍ରଭାବରେ ରଖିଅଛି, ସେହି ପ୍ରଭାବରୁ ସେହି ପରମେଶ୍ୱର ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ କୃପା, ତାହାଙ୍କ ଦୟା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତି ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି କରୋନା ଭାଇରସ ଏବଂ ବିଷାଦ ଭାଗ 2। ଭାଗ 1 ଗତକାଲି ଆମେ ଆଲୋଚନା କରିସାରିଛୁ, ଚାଲନ୍ତୁ ଏହାର ଭାଗ 2 ଆଜି ଆମେ ଆଲୋଚନା କରିବା। ଯେପରି ପ୍ରେରିତ ପାଉଲ ନିଜକୁ ସ୍ୱୀକାର କରି କହିଲେ, ଚାଲନ୍ତୁ ଆଉ ଥରେ ପ୍ରେରିତ ପାଉଲଙ୍କ ବିଚାର ଆମେ ଦେଖିବା। ଯେପରି ଆମେ ପ୍ରେରିତ 26:12-14 ସେ କୁହନ୍ତି କି ଏହି ଉଦ୍ଦେଶ୍ୟରେ ପ୍ରଧାନ ଯାଜକମାନଙ୍କ ଠାରୁ କ୍ଷମତା ଓ ଆଜ୍ଞାପ୍ରାପ୍ତ ଘେନି ଦାମସ୍କକୁ ଯାଇଥିବା ସମୟରେ, ହେ ରାଜନ୍, ମଧ୍ୟାହ୍ନ କାଳରେ ପଥ ମଧ୍ୟରେ ଆକାଶରୁ ସୂର୍ଯ୍ୟଠାରୁ ଅଧିକ ତେଜମୟ ଆଲୋକ ମୋହର ଓ ମୋ ସହ ଯାତ୍ରୀମାନଙ୍କ ଚତୁର୍ଥ ଦିଗରେ ପ୍ରକାଶମାନ ହେବାର ଦେଖିଲି। ଆମ୍ଭେମାନେ ସମସ୍ତେ ଭୂମିରେ ପଡ଼ି ଯାଆନ୍ତେ ମୁଁ ଏଭ୍ରି ଭାଷାରେ ମୋ ପ୍ରତି ଏହି ବାଣୀ ଶୁଣିଲି, ସାଉଳ ସାଉଳ କାହିଁକି ଆମ୍ଭକୁ ତାଡ଼ନା କରୁଅଛ, ଆପଣ କଣ୍ଟା ମୁଁ ମନରେ ଗୋଇଠା ମାରିବା ତୁମ ପକ୍ଷରେ କଷ୍ଟକର। ପ୍ରିୟସତା, ଯେତେବେଳେ ସେ ମାଂସ ଅନୁସାରେ ଧାର୍ମିକତାର ମିଥ୍ୟା ଧାରଣା ସହିତ ନିଜକୁ ଆଚ୍ଛାଦନ କରିବାକୁ ଚେଷ୍ଟା କରୁଥିଲେ, ତଥାପି ସେ ପ୍ରିକ୍ ତଳେ ଯନ୍ତ୍ରଣା ଭୋଗୁଥିଲେ। ତାଙ୍କୁ କ୍ରମାଗତ ଭାବରେ ଛଟପଟ ହେଉଥିବା ଏବଂ ସେ ଏହାକୁ ଜଣେ ଭକ୍ତ ଯୁହୁଦି ପଛରେ ଏକ ଆବରଣ ପଛରେ ଗୁଡ଼ାଉଥିଲେ ଏବଂ ଯୁହୁଦୀମାନଙ୍କ ଆଶା ପ୍ରତି ବିଶ୍ୱାସ ନଥିବା ଲୋକଙ୍କୁ ନିର୍ଯାତନା ଦେଉଥିଲେ, ଯେପରି ପ୍ରେରିତ 24:15-18 କହେ। ସେଥିରେ ମୁଁ କହିଲି, ପ୍ରଭୁ ଆପଣ କିଏ? ତେଣୁ ପ୍ରଭୁ କହିଲେ, ଯେଉଁ ଯୀଶୁଙ୍କୁ ତୁମେ ତାଡ଼ନା କରୁଅଛ ଆମ୍ଭେ ସେହି, କିନ୍ତୁ ଉଠ, ପାଦରେ ଭରା ଦେଇ ଠିଆ ହୁଅ, କାରଣ ଆମ୍ଭେ ତୁମ୍ଭକୁ ଆମ୍ଭର ସେବକ, ଆଉ ତୁମ୍ଭେ ଆମ୍ଭର ଯେଉଁ ଯେଉଁ ଦର୍ଶନ ପାଇଅଛ ଓ ପାଇବ ସେହି ସମସ୍ତ ବିଷୟ ସାକ୍ଷୀ ସ୍ୱରୂପ ମନୋନୀତ କରିବା ଉଦ୍ଦେଶ୍ୟରେ ତୁମକୁ ଦର୍ଶନ ଦେଇଅଛୁ। ସ୍ୱଜାତି ଓ ବିଜାତିମାନେ ଯେପରି ଅନ୍ଧକାରରୁ ଆଲୋକ ପ୍ରତି ଓ ଶୈତାନର ଶକ୍ତିରୁ ଈଶ୍ୱରଙ୍କ ପ୍ରତି ଫେରନ୍ତି, ପୁଣି ପାପ କ୍ଷମା ଓ ଆମ୍ଭଠାରେ ବିଶ୍ୱାସ ଦ୍ୱାରା ପବିତ୍ରୀକୃତ ଲୋକମାନେ ମଧ୍ୟରେ ଅଧିକାର ପ୍ରାପ୍ତ ହୁଅନ୍ତି। ସେଥିପାଇଁ ସେମାନଙ୍କ ଚକ୍ଷୁ ଉନ୍ମୋଚନ କରିବା ନିମନ୍ତେ ଆମେ ତୁମକୁ ସେମାନଙ୍କ ନିକଟକୁ ପଠାଉଅଛୁ, ଆଉ ଆମ୍ଭେ ତୁମକୁ ସେମାନଙ୍କଠାରୁ ରକ୍ଷା କରିବୁ। ପ୍ରିୟ ଶ୍ରୋତା, ପ୍ରଶ୍ନର ଉତ୍ତର କ'ଣ? ତାଙ୍କୁ ଭେଟୁଥିବା ନିୟମ କ'ଣ ଥିଲା? ଏହା ଯୀଶୁଙ୍କ ପରି ବ୍ୟବସ୍ଥା ବ୍ୟତୀତ ଅନ୍ୟ କେହି ନୁହେଁ। ପଥରର ଟେବୁଲ ଉପରେ ଏହା 10 ଆଦେଶ ନୁହେଁ ଯାହାକୁ ସେ ଅନୁଭବ କରୁଥିଲେ, ଏହା କର୍ଣ୍ଣଷ୍ଟୋନ ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ଆସିଥିବା ନିୟମର ପ୍ରକୃତ ବୁଝାମଣା ଥିଲା। ଯେତେବେଳେ ସେ ଯୀଶୁଖ୍ରୀଷ୍ଟଙ୍କୁ ଭେଟିଲେ ସମସ୍ତ ସ୍ୱର୍ଗ ତାଙ୍କ ପାଇଁ ପଡ଼ିଲା। ସେ ଦେଖିଲେ ଯେ ସେ କିପରି ନିୟମ ଭଙ୍ଗ କରୁଛନ୍ତି। ସେସବୁ ଦେଖି ସେ ମରିଗଲେ। ସେ କହିଲେ, ନିୟମ ଆସିଲା ଏବଂ ମୋ ମରିଗଲା। ମୋର ଚିନ୍ତା ମୋତେ ସମ୍ପୂର୍ଣ୍ଣ ରୂପେ ଭରି ଦେଇଥିଲା, କାରଣ ଚିନ୍ତା ବିରୁଦ୍ଧରେ କିକ୍ ବର୍ତ୍ତମାନ ତାଙ୍କ ସମ୍ମୁଖରେ ଖୋଲା ଯାଇଥିଲା ଏବଂ ସେ ତାଙ୍କ ଚିନ୍ତାକୁ ମୁକ୍ତି କରିବା ପାଇଁ ନାହିଁ, ସେ ନିଜ ପାପ ସମ୍ପୂର୍ଣ୍ଣ ରୂପେ ହତାଶ ହୋଇଥିଲେ, କାରଣ ସେ ଯୀଶୁଙ୍କୁ ଭେଟିଥିଲେ। ତେଣୁ ଏହା ହେଉଛି ଯେ ଚିନ୍ତାର ମୁକାବିଲା କରିବା ପାଇଁ ଈଶ୍ୱରଙ୍କ ପ୍ରଥମ କାର୍ଯ୍ୟ ହେଉଛି ଆତ୍ମା ଧାର୍ମିକ ବସ୍ତ୍ର। ମିଥ୍ୟା ସୁରକ୍ଷା ଯାହା ଆମ ମାନବିକ ମାନସିକ ସ୍ତରରେ ଆମେ ନିଜକୁ ଉଡ଼ାଇବାକୁ ଚେଷ୍ଟା କରୁଛୁ। ଆମର ସମସ୍ତ ପ୍ରକାରର ଉପାୟ ଅଛି ଯାହାଦ୍ୱାରା ଆମେ ଏହା କରିଥାଉ, ଏବଂ ତଥାପି ଏହା କରିବା ଆମର ନିଜତ୍ୱ ଉପାୟ। ଆମେ ସେହି ଅନୁଭବକୁ ମୁକ୍ତି ପାଇପାରିବା ନାହିଁ। ଆମେ ପ୍ରକୃତରେ ନିୟନ୍ତ୍ରଣରେ ରଖିପାରୁ ନାହିଁ। ତେଣୁ ପରମେଶ୍ୱର କୁହନ୍ତି, ଦେଖ, ମୁଁ ତୁମକୁ ଯୀଶୁଙ୍କୁ ଭେଟିବାରେ ସାହାଯ୍ୟ କରିବାକୁ ଯାଉଛି, ଯାହା ଦ୍ୱାରା ତୁମେ ନିଜକୁ ପ୍ରକୃତରେ ଆବିଷ୍କାର କରିପାରିବ ଏବଂ ନିଜକୁ ଏତେ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରିପାରିବ ଯେ ତୁମ୍ଭେ ତୁମ୍ଭର ସମ୍ପୂର୍ଣ୍ଣ ଅବ୍ୟବହୃତ ଅବସ୍ଥା ଦେଖିପାରିବ। ଆପଣ ଜାଣନ୍ତି, ଏହା ହେଉଛି ଯୀଶୁଙ୍କ ଏହି ସାକ୍ଷାତ ଯାହା ଇତିହାସର ଲୋକମାନେ ଏବଂ ଆଜିଠାରୁ ଦୂରେଇ ଯାଉଛନ୍ତି। ଲୋକମାନେ ପ୍ରକୃତ ଯୀଶୁଙ୍କୁ ଭେଟିବାକୁ ଚାହାନ୍ତି ନାହିଁ, କାରଣ ପ୍ରକୃତ ଯୀଶୁ ପ୍ରଥମେ ସେମାନଙ୍କୁ ସମ୍ପୂର୍ଣ୍ଣ ଚିନ୍ତାରୁ ଦୂର କରିବେ, ଯେପରି ପ୍ରେରିତ ପାଉଲ ଅନୁଭବ କରିଥିଲେ। ଏହା ସେମାନଙ୍କୁ ଅତ୍ୟଧିକ ଚିନ୍ତିତ କରିବ, ଏହା ସେମାନଙ୍କୁ ଅନୁଭବ କରିବ, ଯେପରି ପାଉଲ କହନ୍ତି, ମୁଁ ମରିବାକୁ ଚାହୁଁଛି। ପାଉଲଙ୍କ ସହିତ ତାହା ଘଟିଛି ଏବଂ ନିୟନ୍ତ୍ରଣ ହୋଇଛି। ନିଶ୍ଚିତ ମୂଳଦୁଆ ସହିତ ମହାମୁହିଁ ହେଉଥିବା ସମସ୍ତଙ୍କ ସହିତ କ'ଣ ହେବ, ଯାହାଦ୍ୱାରା ଆପଣ ଆଉ ମିଥ୍ୟା ପଛରେ ଲୁଚାଇ ପାରିବ ନାହିଁ। ଏହା ସବୁକିଛି ପ୍ରକାଶ କରିବ, ଯେପରିକି ଭଉଣୀ ଏଲେନ୍ ଜି ହ୍ୱାଇଟ୍ କୁହନ୍ତି, ବିଶେଷ ଭାବରେ ମଣ୍ଡଳୀର ସଦସ୍ୟମାନେ ଶୈତାନ ଦ୍ୱାରା ଆହତ ହୋଇଛନ୍ତି, କିନ୍ତୁ ସେମାନେ ଖ୍ରୀଷ୍ଟଙ୍କ କୃଷକୁ ଚାହିଁବେ ନାହିଁ। ଯେପରି ଇସ୍ରାଏଲୀୟମାନେ ପିତ୍ତଳ ସର୍ପକୁ ଚାହିଁଲେ, ପ୍ରିୟ ସୋତା, ପୋଲ ଉପରେ ଥିବା ପିତ୍ତଳ ସର୍ପର କାହାଣୀ ଏଠାରେ ଅଛି, ଯାହାକୁ ଲୋକମାନେ ନଷ୍ଟ କରିଦେବେ ନାହିଁ କିନ୍ତୁ ସେମାନେ ଦେଖିବେ ନାହିଁ। ଦୁନିଆ ସେମାନଙ୍କ ଉପରେ ଏତେ ଗୁଡ଼ିଏ ଦାବି କରିଛି ଯେ କଲବରୀର କୃଷକୁ ଏହାର ଗୌରବ ଦେଖିବା ପାଇଁ କିମ୍ବା ଏହାର ଶକ୍ତି ଅନୁଭବ କରିବାକୁ ଯଥେଷ୍ଟ ସମୟ ନାହିଁ। ପ୍ରେରିତ ପାଉଲ ଯେପରି ଯୀଶୁଙ୍କୁ ଦେଖିଲେ ତାହା କରିବା ଆମକୁ ପଡ଼ିବ, ଏବଂ ସେହି ଶକ୍ତି ପାଇବା ପାଇଁ ଚେଷ୍ଟା କରିବା ଉଚିତ, ଯେପରି ଏହା ତାଙ୍କୁ ଅନୁଭବ କଲା। ସେ କହିଲେ ମୁଁ ମରିଗଲି, କିନ୍ତୁ ଯଥେଷ୍ଟ ସମୟ ଦେଖ, ଏବଂ ତାହା ହିଁ ଲୋକମାନେ କରିବାକୁ ଚାହୁଁଛନ୍ତି ନାହିଁ, ସେମାନେ ଏହା ଦେଖିବାକୁ ଚାହାନ୍ତି ନାହିଁ, କାରଣ ଏହା ସେମାନଙ୍କୁ ନିନ୍ଦା କରେ। ଯେତେବେଳେ ସେମାନେ ବର୍ତ୍ତମାନ ଏବଂ ତାପରେ ଆତ୍ମା ଅସ୍ୱୀକାର ଏବଂ ଆତ୍ମା ସମର୍ପଣର କୁ ଧରନ୍ତି, ଯାହା ସତ୍ୟ ଆବଶ୍ୟକ କରେ, ଏହା ସ୍ୱାଗତ ଯୋଗ୍ୟ ନୁହେଁ, ଏବଂ ସେମାନେ ଅନ୍ୟ ଦିଗକୁ ଧ୍ୟାନ ଦିଅନ୍ତି, ଯେପରି ସେମାନେ ଶୀଘ୍ର ଏହାକୁ ଭୁଲିଯିବେ। ପ୍ରିୟ ଶ୍ରୋତା, ତୁମେ କେବେ ସେହି ପରି ମନେକୁ ବା ମନେ କରିଛ କି, ଯେଉଁଠାରେ ତୁମେ ପ୍ରକୃତ ଯୀଶୁ ପ୍ରକୃତ ସତ୍ୟକୁ ଖୋଜୁଛ ବା ଦେଖୁଛ? ଏପରି କିଛି ଆପଣଙ୍କୁ ବିଶ୍ୱାସ କର ବା କରାଏ, ଏବଂ ତୁମେ ସଂକୀର୍ଣ୍ଣ ହୋଇ ଭାବୁଛ, ଏବଂ ତୁମେ ଏଥିରୁ ଦୂରେଇ ଯାଅ, ଏବଂ ତାପରେ ଭାବ ଆହା ଏହା ଭଲ ଅନୁଭବ କରେ, କାରଣ ଯୀଶୁଙ୍କ ପ୍ରତି ଗୋଟିଏ ଦୃଷ୍ଟି ଆମ ପାଇଁ କିଛି କରିବ। ଏହା ଆମକୁ ଆମର ପାପପୂର୍ଣ୍ଣତାକୁ ସମ୍ପୂର୍ଣ୍ଣ ରୂପେ ଦେଖାଇବ, ଯେପରି ଭଉଣୀ ଏଲେନ୍ ଜି ହ୍ୱାଇଟ୍ କୁହନ୍ତି, ପ୍ରଭୁ ନିଜ ଲୋକମାନଙ୍କୁ ଉପଯୋଗୀ ଏବଂ କାର୍ଯ୍ୟକ୍ଷମ କରିପାରିବେ ନାହିଁ ଯେତେବେଳେ ସେ ରଖିଥିବା ସର୍ବଗୁଡ଼ିକ ପାଳନ କରିବାକୁ ଯତ୍ନବାନ ନୁହନ୍ତି। ପ୍ରିୟ ଶ୍ରୋତା, ଚିନ୍ତାରୁ ମୁକ୍ତି ପାଇବା ପାଇଁ ପ୍ରାରମ୍ଭିକ ଅବସ୍ଥା ହେଉଛି ଯୀଶୁଙ୍କୁ ଦେଖିବା, ଏବଂ ଚିନ୍ତା ମୋର ଅବହେଳିତ ଏବଂ ନିରାଶଜନକ ଅବସ୍ଥାକୁ ପୂର୍ଣ୍ଣ ରୂପେ ଅନୁଭବ କରିବାକୁ ଦିଅ। ଏହିପରି ଯଦି ପ୍ରାର୍ଥନା କରିବ, ପ୍ରଭୁ ତୁମକୁ ସାହାଯ୍ୟ କରିବ। ଚିନ୍ତାରୁ ଆମର ପୁନରୁଦ୍ଧାର ପାଇଁ ଏହା ଈଶ୍ୱରଙ୍କ ପରିକଳ୍ପନା, ଏହାକୁ ବିଶ୍ୱାସ କର ବା ନ କର। ଅଧିକ ଚିନ୍ତାଗ୍ରସ୍ତ ହୋଇ ମୁଁ କିପରି ଚିନ୍ତାରୁ ମୁକ୍ତି ପାଇବି, ଏହିପରି ଯଦି ପ୍ରଶ୍ନ କର, କିନ୍ତୁ ଏହା ହେଉଛି ଈଶ୍ୱରଙ୍କ ପଦ୍ଧତି, ଏବଂ ଲୋକମାନେ ଈଶ୍ୱରଙ୍କ ପଦ୍ଧତି ଠାରୁ ଅନ୍ୟ କିଛି ପଦ୍ଧତିକୁ ଦୂରେଇବାକୁ ଚାହାନ୍ତି। ଚିନ୍ତାରୁ ମୁକ୍ତି ପାଇବା ପାଇଁ ଈଶ୍ୱରଙ୍କ ପରିକଳ୍ପନା ମାଧ୍ୟମରେ ସେ ଯୀଶୁଙ୍କୁ ଭେଟିବା, ଏବଂ ଆମର ଅବ୍ୟବହୃତ ଅବସ୍ଥା ଆବିଷ୍କାର କରିବାର ସେହି ପ୍ରାରମ୍ଭିକ କାର୍ଯ୍ୟମୟରେ ଆମକୁ ଅଗେଇ ନିଅନ୍ତି, ଯେପରି ରୋମିଓ ପୁସ୍ତକ 7:9 ପାଉଲ କୁହନ୍ତି, ଆଉ ମୁଁ ଏକ ସମୟରେ ବ୍ୟବସ୍ଥା ବିନା ଜୀବିତ ଥିଲି, କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି ମୁଁ ମୃତ୍ୟୁ ହେଲି, କାହିଁକି? କାରଣ ଏହା ମୋ ପାପକୁ ପ୍ରକାଶ କଲା। ରୋମି 7:24 କୁହେ, ହାଇ ଦୁର୍ଭାଗ୍ୟ ମନୁଷ୍ୟ, ମୁଁ ଏପରି ଭୟଙ୍କର ପାପୀ, ମୁଁ ଦୁଃଖିତ, ମୋର ବ୍ୟକ୍ତ ହେବାର ସମସ୍ତ କାରଣ ଅଛି। କିନ୍ତୁ ତାପରେ ଏକ ପ୍ରଶ୍ନ ଆସେ, ମୋତେ ଏହି ମୃତ୍ୟୁରୁ ଶରୀରକୁ କିଏ ଉଦ୍ଧାର କରିବ, ଯେପରି ପାଉଲ କହନ୍ତି ରୋମିଓ 7:24। ଯେତେବେଳେ ମୋର ସମ୍ପୂର୍ଣ୍ଣ ଅବ୍ୟବହୃତ ଅବସ୍ଥା ଏବଂ ମୋର ଚିନ୍ତା ଏକ କଥିତ ମୃତ୍ୟୁ ଅନୁଭୂତ ପରି ହେବା, ସହିତ ସେହି ପ୍ରଶ୍ନ ଉଠିଥାଏ। ମୁଁ ଚିତ୍କାର କରେ, ମୁଁ ଏଥିରୁ କିପରି ରକ୍ଷା ପାଇବି? ପାଉଲ କହନ୍ତି ରୋମିଓ 7:25 ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ଧନ୍ୟବାଦ ହେଉ। ହଁ ପ୍ରିୟ ଶ୍ରୋତା, ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ହିଁ ଆମେ ଉଦ୍ଧାର ପ୍ରାପ୍ତ ହୋଇପାରିବା। ରୋମି 8:1 କୁହେ, ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ। ପ୍ରିୟ ଶ୍ରୋତା, ଯେଉଁମାନେ ସେମାନଙ୍କୁ ସୁରକ୍ଷା ହେବା ପାଇଁ ମାଂସ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ, ସେହି ଆତ୍ମା ଧାର୍ମିକତାର ପୋଷାକ ଯାହା ପ୍ରେରିତ ପାଉଲଙ୍କ ବିଷୟରେ କହନ୍ତି, ମାଂସ ଅନୁଯାୟୀ ମୁଁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଆତ୍ମବିଶ୍ୱାସ ପାଇଛି, କାରଣ ମୁଁ ଜଣେ ଇସ୍ରାଏଲ, କିମ୍ବା ଆଜି ଆମେ କହିପାରିବା ମୁଁ ଏକ ସପ୍ତମ ଦିନର ଆଡଭେଣ୍ଟିଷ୍ଟ, ମୋର ସତ୍ୟ ଏବଂ ବାଇବଲ ବିଷୟରେ ସମସ୍ତ ଜ୍ଞାନ ଅଛି, ମୋର ସବୁ ଅଛି। ଏବଂ ଫାରୁସିମାନଙ୍କ ପରି ଆମେ କହିପାରିବା ମୁଁ ଭଲ ଅଛି, କିନ୍ତୁ ତଥାପି ସେଠାରେ ଅଛି। କିନ୍ତୁ ସେହି ଲୋକମାନେ ଯେଉଁମାନେ ଯୀଶୁଙ୍କୁ ଭେଟିଛନ୍ତି ସେ ପ୍ରକୃତରେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଏବଂ ତାଙ୍କ ଉପରେ ଦୃଷ୍ଟି ରଖିବା ଜାରି ରଖିଲେ ସେମାନେ ଶେଷରେ କୁହନ୍ତି, ଆଚ୍ଛା ଯଦି ଈଶ୍ୱର ଏପରି ଏକ ଅଭୂତ ଈଶ୍ୱର, ତେବେ ସେ ମୋତେ ଏପରି ଚିନ୍ତାର ଉଚ୍ଚ କାହିଁକି ଦେଖାଉଛନ୍ତି? ଆମେ ଚିତ୍କାର କରିପାରୁ, ମୋତେ ଏଥିରୁ ରକ୍ଷା କରିବାକୁ କେହି ଅଛନ୍ତି କି ବୋଲି। ହେ ଦୁଷ୍ଟ ଲୋକ, ସେ ଲାଉଡିସିକୀୟମାନଙ୍କ ଯାହା କହିଥିଲେ ତାହା ମନେ ରଖ। ପ୍ରିୟ ଶ୍ରୋତା, ତୁମେ ଜାଣ ନାହିଁ ଯେ ତୁମେ ଦୁଃଖିତ, ଗରିବ, ଅନ୍ଧ ଏବଂ ଲଗ୍ନ, କିନ୍ତୁ ବର୍ତ୍ତମାନ ସେ ଆମକୁ ଦେଖନ୍ତି ଯଦି ଆମେ ତାଙ୍କୁ ଭେଟିବା। ତାପରେ ସେ କୁହନ୍ତି, ମୋତେ ସୁନା କିନ, ବିଶ୍ୱାସ ଅଗ୍ନିରେ ଚେଷ୍ଟା କର, ଏବଂ ଧଳା ପୋଷକ କିନ, ମୁଁ ତୁମକୁ ଆଚ୍ଛାଦନ କରିପାରିବି, ମୁଁ ତୁମକୁ ଏହି ସମସ୍ତ ଚାପରୁ ମୁକ୍ତ କରିପାରିବି। ଯେଉଁମାନେ ମାଂସ ଅନୁସରଣ କରନ୍ତି ନାହିଁ କିନ୍ତୁ ଆତ୍ମାଙ୍କ ଅନୁସରଣ କରନ୍ତି, ତେଣୁ ବର୍ତ୍ତମାନ କୌଣସି ନିନ୍ଦା ନାହିଁ, କ'ଣ ଆଉ ଚିନ୍ତାର ଉଚ୍ଚ ନାହିଁ, କିଛି ନୁହେଁ ଚିନ୍ତାର ମୁକ୍ତି, କାରଣ କୌଣସି ନିନ୍ଦା ନାହିଁ। ଏହା ହେଉଛି ପ୍ରକ୍ରିୟା ଯାହା ଆମକୁ ଚିନ୍ତାରୁ ମୁକ୍ତି ଦେଇଥାଏ। ପ୍ରିୟ ଶ୍ରୋତା, ଯେହେତୁ ଜଣେ ମୁକ୍ତିଦାତାଙ୍କ ଇତିହାସ ସହିତ ପରିଚିତ ହୁଅ, ସେ ନିଜ ଭିତରେ ଗମ୍ଭୀର ତ୍ରୁଟି ଆବିଷ୍କାର କଲେ। ଖ୍ରୀଷ୍ଟଙ୍କ ପ୍ରତି ତାଙ୍କର ଅସମତା ଏତେ ମହାନ ଯେ ସେ ତାଙ୍କ ଜୀବନରେ ମୂଳ ପରିବର୍ତ୍ତନ ପାଇଁ ଆବଶ୍ୟକତା ଦେଖିଲେ। ପାଉଲ ଏହିପରି ଅନୁଭବ କଲେ, କିନ୍ତୁ ଅନେକ ଲୋକ ଏଥିରୁ ଦୂରେଇ ଯାଆନ୍ତେ, ତଥାପି ସେ ତାଙ୍କର ମହାନ ଆଦର୍ଶ ପରି ଦେବାକୁ ଇଚ୍ଛା ସହିତ ଅଧ୍ୟୟନ କରନ୍ତି। ପ୍ରିୟସତା, ମହାନ ଉଦାହରଣ ମୋର ପାପପୂର୍ଣ୍ଣ ସହିତ ଏତେ ବିପରୀତ ଯେ ମୁଁ ଏତେ ସମ୍ପୂର୍ଣ୍ଣ ଅନାବୃତ, ଏତେ ମହାନ ଉଦାହରଣ ମୋର ପାପପୂର୍ଣ୍ଣ ସହିତ ଜଡ଼ିତ, କାରଣ ମୁଁ ବ୍ୟକ୍ତିଗତ ଭାବରେ ଏହି ସିଦ୍ଧ ନିୟମକୁ ଦେଖୁଛି, ଏବଂ ଯେହେତୁ ମୁଁ ତାଙ୍କ ଦେଖା ମୋତେ ଯଥେଷ୍ଟ ସମୟ ଦେଖାଯିବ ଯାହା ଅଧିକାଂଶ ଲୋକ କରିବେ ନାହିଁ, ସେମାନେ ଯଥେଷ୍ଟ ଲମ୍ବା ଦେଖିବେ, ତଥାପି ସେ ଅଧ୍ୟୟନ କରନ୍ତି, ଯଦିଓ ସେ ନିନ୍ଦିତ ଅନୁଭବ କରନ୍ତି, ସେ କୁହନ୍ତି ନିଶ୍ଚୟ ନିଶ୍ଚିତ ଭାବରେ ଏଠାରେ ମୋ ପାଇଁ ଏକ ବାଟ ଅଛି। ତଥାପି ସେ ତାଙ୍କର ମହାନ ଆଦର୍ଶ ପରି ଦେବାକୁ ଇଚ୍ଛା ସହିତ ଅଧ୍ୟୟନ କରନ୍ତି। ଏହା ଆମର ଇଚ୍ଛା ନୁହେଁ କି? ପ୍ରିୟସୋତା, ଆମେ ଯୀଶୁଙ୍କ ପରି ହେବାକୁ ଚାହୁଁଛୁ କି? ତେଣୁ ଦେଖିବା ଜାରି ରଖିବା ଆମର ଆବଶ୍ୟକ। ପ୍ରିୟ ଶ୍ରୋତା, ମୋର ଚିନ୍ତାରୁ ମୁକ୍ତି ପାଇବା ପ୍ରକ୍ରିୟା ଜାରି ରଖିବା ପାଇଁ ମୋ ସମ୍ପୂର୍ଣ୍ଣ ଦୁର୍ଭାଗ୍ୟ ଏବଂ ଅବ୍ୟବହୃତ ଅବସ୍ଥାର ପ୍ରାରମ୍ଭିକ ପ୍ରକାଶ ମୁଁ ଦେଖିବା ଜାରି ରଖିବି ଏବଂ ଦେଖିବା ଜାରି ରଖିବି ଏବଂ ମୁଁ ଦେଖେ ଜିନିଷ ଗୁଡ଼ିକ ଘଟିବାକୁ ଲାଗିଲା। ପ୍ରଥମ ଘଟଣା ହେଉଛି, ତେଣୁ ବର୍ତ୍ତମାନ କୌଣସି ନିନ୍ଦା ନାହିଁ, ସମସ୍ତ ନିନ୍ଦାରୁ ପ୍ରକୃତ ମୁକ୍ତି ମିଳିବ ମିଳିଲା କାରଣ ସଦାପ୍ରଭୁ ମୋତେ ସାହାଯ୍ୟ କଲେ। କାରଣ ମୁଁ ଯେତେବେଳେ ମୋର ମୁକ୍ତିଦାତାଙ୍କର ଇତିହାସ ସବୁ ଦେଖେ, ମୁଁ କ'ଣ ଦେଖେ, ମୁଁ ଦେଖୁଛି ମୋର ଦୁର୍ଭାଗ୍ୟ, ମୋ ଠାରୁ କୃଷ୍ଣଙ୍କ ଅଭିଜ୍ଞତାକୁ ସମ୍ପୂର୍ଣ୍ଣ ରୂପେ ସ୍ଥାନାନ୍ତରିତ ହୋଇଛି ଏବଂ ସେ ଗ୍ୟାସମେନର କୃଷରେ ଅଛନ୍ତି, ମୋ ପରେ କାନ୍ଦୁଛନ୍ତି ମୋର ଦୁର୍ଭାଗ୍ୟ ସହିତ। ପ୍ରିୟ ଶ୍ରୋତା, ହଁ, ସେହି ପ୍ରିୟ ଯୀଶୁ ଆମ ପାଇଁ କାନ୍ଦୁଛନ୍ତି ଆମ ଦୁର୍ଭାଗ୍ୟ ପାଇଁ। ଯଦି ଆମେ ତାଙ୍କଠାରେ ସମର୍ପଣ କରି ଆତ୍ମବିଶ୍ୱାସରେ ଯିବା, ସେହି ସଦାପ୍ରଭୁ ପରମେଶ୍ୱର ନିଶ୍ଚିତ ଭାବରେ ଆମମାନଙ୍କୁ ଚିନ୍ତାରୁ ଦୂରେଇ କରିବ। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣେଇଲ, ସେହି ବାକ୍ୟ ଅନୁସାରେ ଚାଲିବା ପାଇଁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ କ୍ଷମା କର, ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ଅଛି ଶୁଣିଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।